ଚିତ୍ର 36 ଯୀଶୁଖ୍ରୀଷ୍ଟର ଦେହ। ଆମେ ଇଠାନେ ଆମର ଦେହର ଅଲଗା ଅଲଗା ଜିନିଷ ଦେଖୁଛୁ, ଯେନ୍ତା ହାତ ଗୋଡ ଆଖ ନାକ କାନ ଇତ୍ୟାଦି। ଇ ଆମର ଦେହର ଅଲଗା ଅଲଗା ଜିନିଷ ନିଜର ନିଜର କାମ କରସନ୍। ଆଖ ଦେଖବା କାଜେ ଅଛେ, କାନ ଶୁଣବା କାଜେ ଅଛେ, ଆର ଟୁଣ କଥା କହିବା କାଜେ, ଆର ଖାଇବା କାଜେ ଅଛେ। ଆମର ଦେହର ସବୁ ଜିନିଷ ଗୋଟେ ସଙ୍ଗେ କାମ କରସନ୍। ଯଦି ଗୋଟେ ଜିନିଷ ବେମାର କି ଆଘାତ ହେଇଗଲା, ତେବେ ସାରା ଦେହ କେ କଷ୍ଟ ପାଇବା। ମହାପ୍ରଭୁ କହେସନ୍ ଯେ ବିଶ୍ୱାସୀ ମାନେ ଗୋଟେ ଦେହର ଜିନିଷ, ଆର ସେ ଦେହ ହେଉଛି ମଣ୍ଡଲି। ଯୀଶୁ ହଉଛନ୍ ସେ ଦେହର ମୁଡ। ମହାପ୍ରଭୁ ସବୁ ବିଶ୍ୱାସୀ ମାନଙ୍କର ଲାଗି କାମ କରସନ୍, ଯେନ୍ତା କଥା ହେବାର, ଗୀତ ଗାଇବାର, ଶିଖାବାର, ଚାଷ କରବାର, ରାନ୍ଧବାର, ଏଇଟା ସବୁ ସବୁ ଦେହ ବଲବାନ ହେବା କାଜେ, ଆର ପ୍ରଭୁ ଯୀଶୁକେ ସାହାଯ୍ୟ କରବା କାଜେ ସବୁ କାମ କରବାର କଥା। ସବୁ ବିଶ୍ୱାସୀ ମାନେ ଜଣେ ଆର ଜଣକେ ଭଲ ପାଅ, ଆର ଏକା ସଙ୍ଗେ କାମ କର, ନେଇ ହେଲେ ଯୀଶୁ କଷ୍ଟ ପାଇବେ।